ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଚଳିତ ଆର୍ଥିକ ବର୍ଷରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ କରିବେ ସରକାର। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ। ଆମେରିକା ଓ ଇରାନ୍ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ବୁଝାମଣାପତ୍ର ଏବଂ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ ହକି ପ୍ରତିଯୋଗିତାରେ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଜନଜାତି ସମ୍ପ୍ରଦାୟର ଜୀବନଶୈଳୀ ସ୍ୱାଭାବିକ ଭାବେ ପ୍ରକୃତି ଏବଂ ଆଧ୍ୟାତ୍ମିକତାର ନିକଟତର ହୋଇଥାଏ। ସେମାନେ ପୃଥିବୀ, ଜଳ, ବାୟୁ, ସୂର୍ଯ୍ୟ ଏବଂ ପ୍ରକୃତିର ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ସମ୍ମାନ ପ୍ରଦର୍ଶନ କରନ୍ତି। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶର ବେତୁଲଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ ସମାଜର ପ୍ରତ୍ୟେକ ବର୍ଗ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶର ବିକାଶରେ ଜନଜାତି ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିବା ସହ ଏଭଳି ସମ୍ମିଳନୀ ସେମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏକ ରୂପରେଖ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କହିଛନ୍ତି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାକୁ 5-ଦିନିଆ ଗସ୍ତ ଆରମ୍ଭରେ ରାଷ୍ଟ୍ରପତି ଆଜି ଇନ୍ଦୋର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ତାଙ୍କୁ ସ୍ୱାଗତ କରିଥିଲେ। ମଧ୍ୟପ୍ରଦେଶର ଓମକାରେଶ୍ୱର ଆସନ୍ତାକାଲି ରାଷ୍ଟ୍ରପତି ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ମଧ୍ୟପ୍ରଦେଶ ଗସ୍ତ ଶେଷ କରି ଆସନ୍ତାକାଲି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିର ଉଦ୍ଘାଟନ କରିବେ। ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରାଷ୍ଟ୍ରପତି ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ୍ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ବୃହତ୍ ସମନ୍ୱିତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ରାଷ୍ଟ୍ରପତି ମୁର୍ମୁ ଆସନ୍ତା ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାହାଡ଼ପୁରର ସ୍କୁଲ୍ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ଚଳିତ ଆର୍ଥିକ ବର୍ଷରେ ଦେଶରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ ଗ୍ରାମାଞ୍ଚଳ ସଂଯୋଗୀକରଣ ପଦକ୍ଷେପ ଅଧୀନରେ ଏହି ସଡ଼କ ନିର୍ମାଣ ପାଇଁ 18,900 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଗ୍ରାମୀଣ ବିକାଶ ବିଭାଗ ସଚିବ ରୋହିତ କଂସଲଙ୍କ ଅଧ୍ୟକ୍ଷତାରେ ଗ୍ରାମୀଣ ସଡ଼କ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ସମେତ ଅନ୍ୟ ରାଜ୍ୟଗୁଡ଼ିକର ବରିଷ୍ଠ ପଦାଧିକାରୀ ବୈଠକରେ ଅଂଶଗ୍ରହଣ କରିଥିଲେ। ସଡ଼କ ଯୋଗାଯୋଗର ସୁବିଧା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ଉପରେ ଶ୍ରୀ କଂସଲ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଶ୍ରୀ କଂସଲ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରୀୟ ଯାଞ୍ଚକୁ ସୁଦୃଢ଼ କରିବା, ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟ ଅନୁଯାୟୀ କାର୍ଯ୍ୟ ଶେଷ ଏବଂ ରକ୍ଷଣାବେକ୍ଷଣ ପାଇଁ ଇ ମାର୍ଗ ପ୍ଲାଟଫର୍ମର ବ୍ୟବହାରକୁ ସୁନିଶ୍ଚିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ତୃଣମୂଳ କଂଗ୍ରେସ ବିଧାୟକ ଋତୁବ୍ରତ ବାନାର୍ଜୀଙ୍କ ନିଷ୍ପଭିକୁ ବିରୋଧ କରି ଆଗତ ଆବେଦନ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାକୁ କୋଲକାତା ହାଇକୋର୍ଟ ମନା କରିଛନ୍ତି। ଟିଏମ୍ସି ବିଧାୟକ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଆଗତ ଏହି ଆବେଦନର ଆଜି ପ୍ରାଥମିକ ଶୁଣାଣି କରି ଜଷ୍ଟିସ୍ କୃଷ୍ଣ ରାଓଙ୍କ ଖଣ୍ଡପୀଠ ବିଧାନସଭା ବାଚସ୍କତିଙ୍କ ନିଷ୍ପଭି ଉପରେ ସ୍ଥଗିତାଦେଶ ପ୍ରାର୍ଥନାକୁ ନାକଚ କରିଛନ୍ତି। ଶ୍ରୀ ଚଟ୍ଟୋପାଧ୍ୟାୟ ବିରୋଧୀ ଦଳ ନେତା ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଯାହାକି ବାଚସ୍କତିଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିଲା। ତେବେ କୋର୍ଟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ 3 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଆସନ୍ତା ମାସ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ବିଧାନସଭା ବାଚସ୍କତି ରଥୀନ୍ଦ୍ର ବୋଷ ଟିଏମ୍ସି ବିଧାୟକ ଋତୁବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। 4 ଜଣ ପୁରୁଷ ଓ 3 ଜଣ ମହିଳା ମୃତକଙ୍କ ମଧ୍ୟରେ 3 ଜଣ ଭାଇ ଓ ଗୋଟିଏ ଦମ୍ପତି ଅଛନ୍ତି। ଛୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଖରୀ ମସରୁନ୍ଦ ରାସ୍ତାରେ ଗୋଟିଏ ଯାତ୍ରୀବାହୀ ଗାଡ଼ି 500 ମିଟର ଖାତକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିଲା। ହିମାଚଳ ପ୍ରଦେଶ ପୁଲିସ୍ର ପ୍ରାଥମିକ ତଦନ୍ତରୁ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ ଏକ 14 ସୂତ୍ରୀ ଚୁକ୍ତିନାମା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି। ସ୍ୱିଜରଲ୍ୟାଣ୍ଡଠାରେ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇତିମଧ୍ୟରେ ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ସହ ପ୍ରାୟ 4 ମାସ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ସଂଘର୍ଷ ବର୍ତ୍ତମାନ ପାଇଁ ବନ୍ଦ ରହିଛି। ସମ୍ପୂର୍ଣ୍ଣ ଶାନ୍ତି ସମାଧାନ ପାଇଁ 60 ଦିନ ଭିତରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯିବ। ଏହି ବୁଝାମଣାପତ୍ର ଅନୁଯାୟୀ ଇରାନ୍ ଚାରିପାଖରେ ଆମେରିକା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ନୌସେନା ଅବରୋଧ ପ୍ରତ୍ୟାହାର ହେବା ଆରମ୍ଭ ହୋଇଛି। 30 ଦିନ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ସାଧାରଣ ସାମଗ୍ରିକ ଯାତାୟତ ପୁନଃ କାର୍ଯ୍ୟକ୍ଷମ ହେବାର ଆଶା ରହିଛି। ବାଣିଜ୍ୟିକ ପରିବହନ ପାଇଁ ସୁରକ୍ଷିତ ପଥ ପ୍ରଦାନ କରିବାକୁ ଇରାନ୍ ପ୍ରତିଶ୍ରତି ଦେଇଛି। ଏହି ଚୁକ୍ତିନାମା ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗତ 12 ବର୍ଷ ବିକାଶ ଓ ଐତିହ୍ୟର ସୁବର୍ଣ୍ଣ ଯୁଗ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ଏହି 12 ବର୍ଷରେ ରାମ ଜନ୍ମଭୂମି ମନ୍ଦିର, କାଶୀ ବିଶ୍ୱନାଥ କରିଡର, ଉଜ୍ଜୟିନୀ ମହାକାଳ ଲୋକ ନିର୍ମାଣ କରାଯାଇଥିଲା। ଏହା ସହିତ ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପ୍ରକଳ୍ପ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଦ୍ୱାରା ଦେଶ ବିକାଶ ଯାତ୍ରାରେ ଉଲ୍ଲେଖନୀୟ ବିକାଶ ହୋଇଛି। 1 କୋଟିରୁ ଅଧିକ ରେକର୍ଡର ଡିଜିଟାଇଜେସନ୍, 668 ପୁରାତନ କଳାକୃତିର ପୁନରୁଦ୍ଧାର, 11 ଆଦିବାସୀଙ୍କ ସ୍ୱାଧୀନତା ସଂଗ୍ରାମ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ 11 ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଆଭିମୁଖ୍ୟ ଉଭୟ ଐତିହ୍ୟ ବିକାଶ କିପରି ପରସ୍କର ସହିତ ଜଡ଼ିତ ତାହା ଦର୍ଶାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ଗୋଳାବାରୁଦ କାରଖାନାଠାରେ 10,000 ଟନ୍ ବିଶିଷ୍ଟ ଏକ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହି ପ୍ରେସ୍ ଏକ ପ୍ରମୁଖ ଜାତୀୟ ସମ୍ପତ୍ତି ହେବ। ଏହି ପ୍ରେସ୍ ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ବୃହତ୍ ଉଚ୍ଚଶକ୍ତି ସମ୍ପନ୍ନ ଏବଂ ସଠିକ୍ ଆଲୁମିନିୟମ୍ ମିଶ୍ରିତ ଏକ୍ସଟ୍ରୁଜନ୍ ଉତ୍ପାଦନ କରିବାରେ ଦେଶର ସାମର୍ଥ୍ୟକୁ ମଜବୁତ କରିବ। ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଆଲୁମିନିୟମ୍ ଉପକରଣର ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହା ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚେନ୍ନାଇରୁ ଚମଡ଼ା ସାମଗ୍ରୀ ଓ ମୋଟର ଉପକରଣ ଧରି ଏକ ମାଲବାହି ବିମାନ ପ୍ରଥମ ଥର ପାଇଁ ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ କହିଛନ୍ତି ଚେନ୍ନାଇ ବିମାନ ବନ୍ଦରରୁ ମେଡ୍ ଇନ୍ ଭାରତର ମୋବାଇଲ୍ ଫୋନ୍, ମୋଟର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ପଠାଯାଇଛି। ଏହା ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହିତ ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦର 2 ଦିନ ପୂର୍ବେ ପ୍ରଥମଥର ପାଇଁ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଛି। ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଙ୍କଟ, ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଦା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାମନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଦାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ଅନ୍ୟପକ୍ଷରେ 2022 ମସିହାଠାରୁ ଖାଦ୍ୟ ସହାୟତା ପାଇଁ 60% ଅର୍ଥ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ନ୍ୟୁଜିଲାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ରେ ଭାରତ ଆଜି ଉରୁଗୁଏକୁ 3-2 ପରାସ୍ତ କରିଛି। ଏହା ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି ପୁଲ୍ ଏ ର ଶୀର୍ଷସ୍ଥାନ ଅଧିକାର କରିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ସେମିଫାଇନାଲ୍ରେ ଭାରତୀୟ ଦଳ ଆସନ୍ତା 20 ହେବାକୁ ଥିବା ଚିଲି ଓ କୋରିଆ ମଧ୍ୟରେ ବିଜେତାଙ୍କୁ ଭେଟିବ। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଆମେରିକାର ଆର୍ଲିଙ୍ଗଟନ୍ର ଡଲାସ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଚଳିତ ଆର୍ଥିକ ବର୍ଷରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ କରିବେ ସରକାର। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ। ଆମେରିକା ଓ ଇରାନ୍ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ବୁଝାମଣାପତ୍ର। ଏବଂ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ ହକି ପ୍ରତିଯୋଗିତାରେ ଉରୁଗୁଏକୁ 3-2 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।